କାହିଁକି ଆସନ୍ତୁ ଟିକେ, ଏଇଟା ସେ ରଖିଦେବେ, ଆସ ଏଇଟା କହିବେ ଆପଣ ମୋ ନାଁ କହିବେ, ଏଇ ଟିକେ ଆସନ୍ତୁ, ଆପଣଙ୍କ ନାଁ କହିବେ, ତାପରେ ମୁଁ 16 ନମ୍ବର ଗାଡ଼ି ଆସିଥିଲି। ଆଉ ଏଇ ଯୋଉ ଏଲ୍ଡରଲି ଦିବସ, ଯୋଉ ବୟସ୍କ ଲୋକଙ୍କ ଦିବସରେ, ଯେହେତୁ ଆମେ ଏଇ ଆକ୍ସେସରି ପାଇଲୁ, ଆମେ ବହୁତ ଖୁସି। ହେଲେ ଏତିକି ନାଁ କହିବେ, ଏଇ ଆପଣଙ୍କ ନାଁ କହିବେ। ନମସ୍କାର, ମୋ ନାଁ କହୁନାହାନ୍ତି, କହିଥାଏ
ମୋ ନାଁ ଅମରେଶ୍ୱର ଜେନା, 16 ନମ୍ବର ୱାର୍ଡକୁ ଆସିଛି। ଏ ଯୋଉ ରାଷ୍ଟ୍ରୀୟ ଭାଗ୍ୟଶ୍ରୀ ଯୋଜନା, ତା ଦ୍ୱାରା ଯୋଉ କାର୍ଯ୍ୟକ୍ରମ ହେଇଛି, ସେ ସବୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏଥିରେ ବହୁତ ଖୁସି, ଆଉ ଏଥିରେ ବହୁତ ଲୋକ ବୁଦ୍ଧ ଲୋକ ଉପକୃତ।